శ్రీమద్భాగవతం అష్టాష్టాంగ షోడశ శ్లోక సారం గృహేషు దేశు
తిక్తయో
గృహేషు దేశు తిక్తయో
చాతుర్వర్ణ మాస
ଜାଣି ପାରୁନ ଭଗବାନ ଚତୁର୍ଥ ଚତୁର୍ଥ ହେଲେ ଯେ ଚତୁର୍ଥ ପ୍ରଣାମ ଗ୍ରାଣ୍ଡ ସିଷ୍ଟମ ଗୁଣ କର୍ମ ବିଭାଗ ଭୌତିକ ଜଗତର ଯେଉଁ ତିନୋଟି ଗୁଣ ରହିଛି ସତ ରଜ କର୍ମ ଏ ତିନି ଗୁଣ ଅନୁସାରେ ଚାରି ବର୍ଣ୍ଣ ସୃଷ୍ଟି ହେଇଛି ଏବଂ ଯିଏ ଯେଉଁ ଗୁଣେ କରୁଛନ୍ତି ସେ ସେଇଭଳିଆ ମଧ୍ୟ କର୍ମ କରୁଛନ୍ତି ତେଣୁ ଏଇ ଗୁଣ ଏବଂ କର୍ମ ଅନୁସାରେ ଚାରି ବର୍ଣ୍ଣ ଭଗବାନଙ୍କର ସୃଷ୍ଟି ହେଇଛି ଏବଂ ବିଷ୍ଣୁ ପୁରାଣରେ ଭଗବାନ କହୁଛନ୍ତି ଯେ ବର୍ଣ୍ଣାଶ୍ରମ ଚାରବତା ପୁରୁଷେଣ ପରମା ବିଷ୍ଣୁ ଦ୍ୱାରା ଯେତେ କଥା ଅନ୍ୟ ପୁରସ୍କାର ଖାଲି ବର୍ଣ୍ଣ ଯେ ରହିଛି ତା ନୁହଁ ଆଶ୍ରମ ମଧ୍ୟ ବ୍ୟବସ୍ଥା ରହିଛି ବିଭିନ୍ନ ଆଶ୍ରମ ରହିଛି ବ୍ରହ୍ମଚାରୀ ଗୃହସ୍ଥ ବାହନପ୍ରସ୍ଥ ସନ୍ୟାସ ସେହି ସେହି ଆଶ୍ରମରେ ଯେଉଁମାନେ ରହୁଛନ୍ତି ତାଙ୍କର ନିର୍ଦ୍ଦିଷ୍ଟ କର୍ମ ସବୁ ରହିଛି ବେଦରେ ବିଭିନ୍ନ ପ୍ରକାର କର୍ମ ବା ତାଙ୍କର ପାଇଁ କର୍ତ୍ତବ୍ୟ ନିର୍ଦ୍ଧାରିତ ରହିଛି ନିର୍ଦ୍ଧାରିତ କର୍ତ୍ତବ୍ୟ ବିହିତ କର୍ମ ରହିଛି ବ୍ୟବସ୍ଥା କରାଯାଇଛି ତେଣୁ ଏଇ ଯେଉଁ ଗୃହସ୍ଥ ଆଶ୍ରମରେ ଯେଉଁ ରହିଛନ୍ତି ତାଙ୍କର ବିଭିନ୍ନ କର୍ତ୍ତବ୍ୟ ବିଷୟରେ ଯେତେବେଳେ ପଚାରୁଛନ୍ତି କହୁଛନ୍ତି ଦର୍ଶକମାନେ ପଚାରୁଛନ୍ତି ସେଥିରୁ ଏଇ ଗୋଟିଏ ସେ ସନ୍ଦେହ କରୁଛନ୍ତି ଯେ ଗୃହସ୍ଥ ଆଶ୍ରମରେ ଯେଉଁମାନେ ରହୁଛନ୍ତି ଯେଉଁମାନେ ଅତିଥି ଆସିବେ ଅତିଥି କହିଲେ ତିଥି ବିନା ତିଥିରେ ଯେଉଁମାନେ ଆସିବେ ଯେଉଁମାନେ ଆସୁଛନ୍ତି ଆଗରୁ କହିକି ଆସୁଛନ୍ତି ସେମାନେ ଅତିଥି କ'ଣ କହିବନି ଯେଉଁମାନେ ଆଗରୁ କିଛି ଜଣେ ନ ଜଣେଇକି ଆସି ପହଞ୍ଚିଗଲେ ସେମାନଙ୍କୁ ଅତିଥି ବୋଲି କୁହାଯାଉଛି କୌଣସି ତିଥି ନ ଦେଇକି ଯିଏ ଆସି ପହଞ୍ଚନ୍ତି ତାକୁ ଅତିଥି ବୋଲି କୁହାଯାଉଛି ଅତିଥି ଦେବ ଭାବ ବୋଲି ଆମର ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ତେଣୁ ଅତିଥି ଯେଉଁମାନେ ଆସିବେ ସେମାନଙ୍କୁ ଅନ୍ତତଃ ପକ୍ଷେ ଯେମିତି ଆମର ପୂର୍ବରୁ ଗୌତମ ମହାରାଜ କହିଛନ୍ତି ଏମିତିକି ଶତ୍ରୁ ଆସିଲେ ମଧ୍ୟ ସେ ଜାଣିବନି ଇଏ ମୋର ଶତ୍ରୁ ବୋଲି ଏଭଳି ଜଣେ ଗୃହସ୍ତ ତାଙ୍କୁ ଏଭଳି ଭାବରେ ସମ୍ମାନ ପ୍ରଦର୍ଶନ କରିବେ ଏଭଳି ଭାବରେ ବିଭିନ୍ନ ପ୍ରକାର ସମ୍ଭାଷଣ କରିବେ ଯାହାଫଳରେ କି ସେ ବୁଝିବ ଇଏ ମୋର ଶତ୍ରୁ ବୋଲି ତେଣୁ ଇଏ ହେଉଛି ଗୃହସ୍ଥ ଆଶ୍ରମର ନିୟମ ବିଭିନ୍ନ ପ୍ରକାର ଗୃହସ୍ଥ ଆଶ୍ରମର ବିଭିନ୍ନ ପ୍ରକାର ନିୟମ ରହିଛି ତେଣୁ ଇଏ ଗୋଟେ ନିୟମ ଯେ ଗୃହେଶୁ ଯେହେତୁ ଅତିଥୟ ନାଚିତା ଶରୀର ଯାହାର କିଛି ନାହିଁ ବହୁତ ଦରିଦ୍ର ଅବସ୍ଥାରେ ଅଛନ୍ତି ତେଣୁ ସିଏ ମଧ୍ୟ ସେ କିଛି ନହେଲେ ଜଳମୁଣ୍ଡ ଦେବା ପାଇଁ କିଛି ଅସୁବିଧା ନାହିଁ କିଛି ନ ଦେଇପାରିଲେ ମଧ୍ୟ ଖାଦ୍ୟ ନ ଦେଇପାରିଲେ ମଧ୍ୟ ଜଳ ଟିକେ ଦେଇପାରିବ ଜଳ ତ ସବୁପାଇଁ ଆଭେଲେବୁଲ୍ ଅଛି ସବୁପାଇଁ ବିଦ୍ୟମାନ ଅଛି ଜଳ ମଧ୍ୟ ଜଣେ ସନ୍ତୁଷ୍ଟ ହେଇପାରିବେ ତେଣୁ ଯଦି ନିର୍ଯାତ ନୁଣ ମେରୁଦାୟକ ଗୃହ ତେଣୁ ଏତିକି ଅନ୍ତର୍ଭୁକ୍ତ ଏତିକି ସରକାର ଯଦି ଜଣେ ନ କରିପାରିବ ତାହେଲେ ସେ ଅତିଥି ଯେତେବେଳେ ଫେରିଯାଆନ୍ତି ଆଜିକାଲି ଆପଣଙ୍କର ଦେଖିବେ ଅତିଥିଙ୍କ କଥା ଛାଡ଼ୁ ନିଜ ଲୋକ ମଧ୍ୟ ଯାଇପାରୁନାହାନ୍ତି ଜଣଙ୍କ ଘରକୁ କାରଣ ସେ ଲେଖା ହେଇଥିବ ବିୱେର ଡଗ୍ କୁକୁର ପ୍ରତି ସାବଧାନ ଲେଖା ହେଇଛି ନିଜ ଲୋକ ଆସିବେ ମଧ୍ୟ ସେ ଯାଇପାରିବେ ଅନ୍ୟ କଥା ତେଣୁ ଏମିତି ବ୍ୟବସ୍ଥା ବର୍ତ୍ତମାନ ଯେଉଁ ଗୃହସ୍ଥ ଆଶ୍ରମର ଯେଉଁ ଗୃହସ୍ଥ ଆଶ୍ରମ ରହିଥିଲେ ମଧ୍ୟ ଯେଉଁମାନେ ସେଇ ଗୃହସ୍ଥର ନିୟମ ପାଳନ କରୁନାହାନ୍ତି ସେମାନେ ଗୃହ ମେଧି ବୋଲି କରାଯାଉଛି ଜନ୍ମୈଥୁନ ଆଦି ଗୃହ ମେଧି ସୁଖମ ତୁଚ୍ଛମ ପଣ୍ଡୁ ଏଣେଇନ ଦୁଃଖ ଦୁଃଖମ କୃପଣ ନିହତି ଗୌକୁଟ ଆଗାମ ପଣ୍ଡୁ ଜୀବନ ମାନସିକ ବିଷୟ କେତେ ସ୍ୱତନ୍ତ୍ର ନବଧାରେ ପ୍ରହ୍ଲାଦ ମହାରାଜ କିନ୍ତୁ ସେ ଆଶ୍ରମରେ ରହିକରି ଯଦି ଜଣେ ସେ ଆଶ୍ରମ ନିୟମ ପାଳନ ନ କଲେ ତାକୁ ସେମାନେ ଗୃହମେଧି ବୋଲି କୁହାଯାଉଛି ଗୃହମେଧି ବେଦୀର ଅର୍ଥ ହେଉଛି ଯେଉଁମାନେ ହିଂସା କରନ୍ତି ବିଭିନ୍ନ ଆଚାର୍ଯ୍ୟମାନେ ବେଦୀର ବିଭିନ୍ନ ଅର୍ଥ କରିଛନ୍ତି ସିଦ୍ଧସ୍ୱାମୀ କହୁଛନ୍ତି ଯେଉଁମାନେ ହିଂସା କରନ୍ତି ମେଧି ସାଧାରଣତଃ ପାଞ୍ଚ ସ୍ଥାନରେ ହିଂସା କରାଯାଏ ପାଞ୍ଚଟି ସ୍ଥାନରେ ଆମ ଅଜାଣତ ମଧ୍ୟ ପାଠ କାର୍ଯ୍ୟ କରୁଛି ସେ ହେଉଛି କଣ ପଞ୍ଚ ସୁନା ବୋଲି କୁହାଯାଉଛି ଯେ ଆମେ ଯେତେବେଳେ ଘରେ ରହୁଛେ ଘରେ ଯେତେବେଳେ ଝାଡୁ କରୁଛେ ସମାଜ ଯେତେବେଳେ ଝାଡୁ କରୁଛେ ସେତେବେଳେ ମଧ୍ୟ ବହୁତ ଜୀବ ଯେଉଁ ଜୀବଜନ୍ତୁ ମରିଯାଉଛନ୍ତି ମୃତ୍ୟୁବରଣ କରୁଛନ୍ତି ସେଭଳି ଭାବରେ ଯେତେବେଳେ ଆମେ କଳସରୁ ପାଣି ପିଉଛେ ଅଳେଇକିରି ପାଣି ପିଉଛେ ସେ କଳସ ଦ୍ୱାରା କଳସ ଚାପରେ ମଧ୍ୟ ବହୁତ ଜୀବଜନ୍ତୁ ମରିଯାଉଛନ୍ତି ଯେତେବେଳେ ଚୁଲିଟା ପଡ଼ୁଛେ ଅଗ୍ନି ସଂଯୋଗ କରୁଛେ ଚୁଲିରେ, ସେ ସମୟରେ ମଧ୍ୟ ବହୁତ ଗରିବ ମରି ଆସୁଛନ୍ତି। ଯେତେବେଳେ ସିଲେଇରେ କିଛି ଗରା ହେଉଛି ବା ଚାପରେ କିଛି ପେଶା ହେଉଛି, ସେତେବେଳେ ମଧ୍ୟ କିଛି ଜୀବଜନ୍ତୁ ମରି ଯାଉଛନ୍ତି। ଏବଂ ଏମିତିକି ଆମେ ଚାଲିବାରେ ମଧ୍ୟ ଆମ ପାଦଚାରେ ମଧ୍ୟ ବହୁତ ଜୀବଜନ୍ତୁ ମରି ଯାଉଛନ୍ତି, ଆମ ଅଜାଣତରେ ପାଞ୍ଚଟି ସୁନା କରାଯାଉଛି। ସେମିତି ଗୃହସ୍ଥକୁ ପଞ୍ଚ ଯଜ୍ଞ କରିବା ପାଇଁ ବ୍ୟବସ୍ଥା କରାଯାଇଛି, ପଞ୍ଚ ସୁନା ପାଇଁ ପଞ୍ଚ ଯଜ୍ଞ ବ୍ୟବସ୍ଥା ହେଇଛି, ଗୃହଯଜ୍ଞ ଅତିଥି ଅତିଥି ଯଜ୍ଞ ଗୋଟେ ଯଜ୍ଞ ସେଇଥିରେ ଆସୁଛି। ଯେଉଁମାନେ ଗୃହସ୍ଥ ଆସି ରହିବେ ସେମାନେ ଖାଇବା ପୂର୍ବରୁ ଯାଇକିରି ପାଖରେ ସବୁ ଡାକିବେ, ଯେଉଁମାନେ ଅଭୁକ୍ତ ଅଛନ୍ତି ସେମାନେ ଖାଇବା ପାଇଁ ନିମନ୍ତ୍ରଣ କରିବେ, ଏ ଗୃହସ୍ଥର ଗୋଟେ ନିୟମ ରହିଛି। ଏମିତିକି ଯେଉଁମାନେ ପଶୁ ପକ୍ଷୀ ଯେଉଁମାନେ ଅଛନ୍ତି ସେ ଘର ଭିତରେ ମଧ୍ୟ ସେମାନେ ମଧ୍ୟ ଖାଦ୍ୟ ଦେବା ପାଇଁ ବ୍ୟବସ୍ଥା ରହିଛି। ଗୃହସ୍ଥ ଆଶ୍ରମରେ ବୈଦିକ ସଭ୍ୟତାରେ ଏସବୁ ବ୍ୟବସ୍ଥା ରଖାହେଇଛି, କିନ୍ତୁ ଆଜିକାଲି ସେସବୁ କେହି ଗ୍ରହଣ କରୁନାହାନ୍ତି। ସେଥିପାଇଁ କହୁଛି ଗୃହ ଧାରଣ ମଧ୍ୟ ସେମାନେ ଗୃହସ୍ଥ ବୋଲି କହିବେ, ଗୃହ ମେଧି ବୋଲି କୁହାଯାଉଛି। ଗୃହର ଯେଉଁ ନିୟମ ରହିଛି ସେ ନିୟମ ଯଦି ପାଳନ ନ କରାଯିବ ତାକୁ ଗୃହ ମେଧି ବୋଲି କୁହାଯାଉଛି। ତେଣୁ ଇଏ ଯେଉଁ କହିଛି ଯେ ଆମେ କହୁଥିଲୁ ପ୍ରହ୍ଲାଦ ମହାରାଜ ଭଗବାନ କୃଷ୍ଣଦେବ ତାଙ୍କ ସ୍ଥିତିରେ କହୁଛନ୍ତି, ସେମାନଙ୍କର ଗୃହସ୍ଥ ଆଶ୍ରମ ହେଉଛି କ'ଣ ନା ଆମର ଯେଉଁ ଚାରିଟି ଆଶ୍ରମ ରହିଛି, ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ସନ୍ୟାସ, ଏ ଚାରୋଟି ଆଶ୍ରମ ରଖାଯାଇଛି। ଚାରି ଆଶ୍ରମରେ କେବଳ ଗୃହସ୍ଥ ଆଶ୍ରମରେ ଜଣେ ସ୍ତ୍ରୀ ସହିତ ସ୍ନାନ କରିପାରିବେ, ଅନ୍ୟ ଯେଉଁ ତିନୋଟି ଆଶ୍ରମ ରହିଛି ବ୍ରହ୍ମଚାରୀ ବାନପ୍ରସ୍ଥ ଏବଂ ସନ୍ୟାସ, ଏ ତିନୋଟି ଆଶ୍ରମରେ ସ୍ତ୍ରୀ ସଙ୍ଗ ନିଷେଧ କରାଯାଇଛି। ତେଣୁ ଗୃହସ୍ଥ ଆଶ୍ରମରେ ଯେହେତୁ ଏସବୁ ବ୍ୟବସ୍ଥା ରଖାଯାଇଛି ସ୍ତ୍ରୀ ସଙ୍ଗ ଜଣେ କରିପାରିବ, ସେଥିପାଇଁ ଗୃହସ୍ଥ ଆଶ୍ରମରେ ବିଭିନ୍ନ ପ୍ରକାର ଧର୍ମ ମଧ୍ୟ ରହିଛି। ଏ ଯେଉଁ ତିନି ଯେଉଁ ରହିଲେ ତିନି ଆଶ୍ରମ ରହିଲେ ବ୍ରହ୍ମଚାରୀ ବାନପ୍ରସ୍ଥ ଏବଂ ସନ୍ୟାସ, ଏ ତିନି ଜଣ ସେମାନେ ଏ ଗୃହସ୍ଥ ଉପରେ ନିର୍ଭର କରିବେ। ଗୃହସ୍ଥର କର୍ମ କ'ଣ ନା ସେ ବିଭିନ୍ନ ପ୍ରକାର କର୍ମ ବିଭିନ୍ନ ପ୍ରକାର ଯେଉଁ ରହିଛି ତାର ମନ ରୋଜଗାର କରିବା ପାଇଁ ବିଭିନ୍ନ ପ୍ରକାର ବେଦରେ ବ୍ୟବସ୍ଥା ରହିଛି, ସେ ଅନୁସାରେ ସେ କାର୍ଯ୍ୟ କରିବ। ବ୍ରାହ୍ମଣ ହୁଅନ୍ତୁ ବା କ୍ଷତ୍ରିୟ ହୁଅନ୍ତୁ ବା ବୈଶ୍ୟ ହୁଅନ୍ତୁ ବା ଶୂଦ୍ର ହୁଅନ୍ତୁ, ଏ ଚାରି ବର୍ଣ୍ଣ ପାଇଁ ଯେଉଁ ଗୃହସ୍ଥ ରହିଛନ୍ତି ତାଙ୍କର ବିଭିନ୍ନ ପ୍ରକାର କର୍ମ ରହିଛି। ବ୍ରାହ୍ମଣ କର୍ମ ଭଗବତର ଅସ୍ତ୍ର ସଦା ବର୍ଣ୍ଣନା କରାଯାଇଛି, ଶ୍ରମ ଧନ ତପ ଶୌଚ କ୍ଷାନ୍ତି ଆର୍ଯ୍ୟବ ଦେବଚ ଜ୍ଞାନ ବିଜ୍ଞାନ ନାସ୍ତିକ୍ୟ ବ୍ରହ୍ମ କର୍ମ ସ୍ୱଭାବ। ଇଏ ହେଉଛି ଯେଉଁମାନେ ବ୍ରାହ୍ମଣ ରହିବେ, ବ୍ରାହ୍ମଣ କର୍ମ ହେଉଛି ଏଇଟା। ଅନ୍ୟ ପକ୍ଷରେ ତାଙ୍କର ଏହି ଛଅଟି କର୍ମ ରହିଛି ବ୍ରାହ୍ମଣର, ଅଧ୍ୟୟନ ଅଧ୍ୟାପନା ଯଜନ ଯାଜନ ଏବଂ ଦାନ ପ୍ରତିଗ୍ରହ, ଏହି ଛଅଟି ପ୍ରକାର କର୍ମ ରହିଛି ବ୍ରାହ୍ମଣ। ଏବଂ ଏଇଥିରୁ ଯେଉଁ ଧନ ସଞ୍ଚୟ ହେବ ସେଇଥିରେ ସେମାନେ ନିଜେ ଚଳିବା ସଙ୍ଗେ ସଙ୍ଗେ ଅନ୍ୟ ଯେଉଁ ଆଶ୍ରମର ତିନି ଆଶ୍ରମର ପ୍ରତି ରହିଛନ୍ତି ବ୍ରହ୍ମଚାରୀ ବାନପ୍ରସ୍ଥ ଏବଂ ସନ୍ୟାସ, ସେମାନେ ମଧ୍ୟ ସେମାନେ ସାହାଯ୍ୟ କରିବେ। ସବୁ ବ୍ରାହ୍ମଣ ହୁଅନ୍ତୁ କ୍ଷତ୍ରିୟ କର୍ମ ରହିଛି, ସୌର୍ଯ୍ୟ ତେଜ ଦୁତି ଦାକ୍ଷ ଯୁଦ୍ଧ ଚାରି ପଳାୟନ ଦାନ ଏସବୁ ହାବସ କ୍ଷତ୍ର କର୍ମ ସ୍ୱଭାବ। କ୍ଷତ୍ରିୟ ଯେ ସେ ଅନ୍ୟମାନଙ୍କୁ ଯେଉଁ ବିପଦରୁ ରକ୍ଷା କରିବେ ସେଥିପାଇଁ ତାଙ୍କର କ୍ଷତ୍ରିୟ କୁହାଯାଉଛି। ତାଙ୍କର ରଜଗୁଣ ଅଧିକ ରହିଛି, ଯେଉଁମାନଙ୍କ ରଜଗୁଣ ଅଧିକ ରହିଛି ସେମାନେ କ୍ଷତ୍ରିୟ କ୍ଷତ୍ରିୟରେ କାର୍ଯ୍ୟ କରିବେ। ପ୍ରଭୁପାଦ ମହାରାଜ ଯେତେବେଳେ ଆମେରିକା ଯାଇଥିଲେ 1965 ମସିହାରେ, ସେ ସମୟରେ ହିପି ମୁଭମେଣ୍ଟ ଚାଲିଥିଲା, ହିପି ଆନ୍ଦୋଳନ ଚାଲିଥିଲା ଆମେରିକାରେ। କାହିଁକି ଚାଲିଥିଲା ନା ସେ ସମୟରେ ଯେଉଁ ରହିଛି ଆମର ଭିଏତନାମ ସହିତ ଆମେରିକାରେ ଯୁଦ୍ଧ ହେଉଥିଲା, ତେଣୁ ଭିଏତନାମ ଗୋଟେ ଛୋଟ ରାଜ୍ୟ, ନର୍ଥ ଇଷ୍ଟରେ ରହିଛି ସେ ଗୋଟେ ଛୋଟ ରାଜ୍ୟ, କିନ୍ତୁ ଆମେରିକା ଏତେ ବଡ଼ ରାଜ୍ୟ, କିନ୍ତୁ ଭିଏତନାମ ସହିତ ଯୁଦ୍ଧରେ ସେମାନେ ହାରିଯାଉଥିଲେ। କାରଣ ସେମାନଙ୍କର ତାଙ୍କର ସେଭଳି ଭାବରେ ଦେଶ ପ୍ରୀତି ରହିଛି ଯେଉଁଥିରେ ସେମାନେ ଯୁଦ୍ଧ କରୁଥିଲେ, ଅକ୍ଳାନ୍ତ ପରିଶ୍ରମ କରି ଯୁଦ୍ଧ କରୁଥିଲେ, ଏବଂ ଆମେରିକାର ସୈନ୍ୟମାନେ ହାରିଯାଉଥିଲେ। ତେଣୁ ଆମେରିକା ସରକାର କ'ଣ କଲେ ନା ତାଙ୍କର ଗୋଟେ ନିୟମ କଲେ କନସ୍କ୍ରିପ୍ସନ୍, ସବୁ ଦେଶରେ ସେ ନିୟମ ରହିଛି, ଯଦି ଯୁଦ୍ଧକାଳୀନ ପରିସ୍ଥିତି ଆସିଲା ସମସ୍ତଙ୍କୁ ଯୁଦ୍ଧବାହିନୀରେ ଯୋଗ ଦେବାକୁ ପଡ଼ିବ, ଇଏ ରହିଛି ଆପାତକାଳୀନ ପରିସ୍ଥିତିରେ ନିୟମ ରହିଛି, ସବୁ ଦେଶରେ ନିୟମ ରହିଛି, ତେଣୁ ଆମେରିକା ସରକାର ମଧ୍ୟ ସେଇଟା କଲେ କନସ୍କ୍ରିପ୍ସନ୍, ସମସ୍ତେ ବାଧ୍ୟ ମିଲିଟାରୀରେ ଯୋଗ ଦେବା ପାଇଁ ବାଧ୍ୟ, କିନ୍ତୁ ମିଲିଟାରୀ ଯୋଗ ଦେବା ପାଇଁ ସମସ୍ତେ ସେ କାର୍ଯ୍ୟ କରିପାରିବେ ନାହିଁ, ସହବିଭାଗରେ କିଏ କୋଉ ଭାବରେ କର୍ମ କରିପାରିବ, ଯେଉଁମାନଙ୍କର ରଜଗୁଣ ପ୍ରାଧାନ୍ୟ ଅଛି ସେମାନେ ଏ କ୍ଷେତ୍ରରେ କାମ କରିପାରିବେ, ଯେଉଁମାନଙ୍କର ରଜଗୁଣର ପ୍ରାଧାନ୍ୟ ନାହିଁ ସେମାନେ ଏସବୁ କାର୍ଯ୍ୟ କରିପାରିବେ, ଯେଉଁମାନେ ସତ୍ୟଗୁଣ ପ୍ରାଧାନ୍ୟ ରହିଛି ସେମାନେ ବ୍ରାହ୍ମଣର କାମ କରିବେ, ଯେଉଁମାନଙ୍କର ସତ୍ୟ ରଜ ଏବଂ ତମଗୁଣ ପ୍ରାଧାନ୍ୟ ରହିଛି ସେମାନେ ବୈଶ୍ୟ କର୍ମ କରିବେ, ଯେଉଁମାନଙ୍କର ତମଗୁଣ ପ୍ରାଧାନ୍ୟ ରହିଛି ସେମାନେ ଶୂଦ୍ରର କର୍ମ କରିବେ, ଏ ଗୁଣ ସେଇ ଯେଉଁ ଗୁଣର ପ୍ରଭାବ ଅନୁସାରେ ସେମାନେ କାର୍ଯ୍ୟ କରିବେ, କିନ୍ତୁ ଆମେରିକା ସରକାର ଯେତେବେଳେ କନସ୍କ୍ରିପ୍ସନ୍ ଜାରି କରିଦେଲେ ସମସ୍ତେ ମିଲିଟାରୀ ଯୋଗ ଦେବା ବାଧ୍ୟ, ସେଥିପାଇଁ ଗୋଟେ ହିମ୍ପି ମୁଭମେଣ୍ଟ ଆରମ୍ଭ ହେଲା, ଲୋକମାନେ ଯେଉଁମାନେ ଯେଉଁମାନଙ୍କର କ୍ଷେତ୍ରୀୟ ସ୍ପିରିଟ୍ ନାହିଁ ସେଥିପାଇଁ ଗ୍ଲୋବାଲ୍ ଭାବେ ଯେ ଇଷ୍ଟର୍ନ ମୁଭମେଣ୍ଟ ଆରମ୍ଭ କରିଛନ୍ତି, ଏଥିରେ ଟ୍ରେନିଂ ଦିଆଯାଉଛି, ଯାହାର ଦୁର୍ବଳ ଭାବରେ ଗୁଣ ପ୍ରାଧାନ୍ୟ ରହିଛି ସେ ସେହିଭଳିଆ ଟ୍ରେନିଂ ପ୍ରାପ୍ତ ହେଉଛି, ଯାହାର ସତ୍ୟଗୁଣ ପ୍ରାଧାନ୍ୟ ରହିଛି ସେମାନେ ବ୍ରାହ୍ମଣର ଟ୍ରେନିଂ ଗ୍ରହଣ କରୁଛନ୍ତି, ଯେଉଁମାନଙ୍କର ରଜଗୁଣ ପ୍ରାଧାନ୍ୟ ରହିଛି ସେମାନେ କ୍ଷତ୍ରିୟର ଟ୍ରେନିଂ ଗ୍ରହଣ କରୁଛନ୍ତି, ଯେଉଁମାନଙ୍କର ରଜତମଗୁଣ ପ୍ରାଧାନ୍ୟ ରହିଛି ସେମାନେ ବୈଶ୍ୟର ଟ୍ରେନିଂ ନେଉଛନ୍ତି, ଯେଉଁମାନେ ତମଗୁଣ ପ୍ରାଧାନ୍ୟ ରହିଛି ସେମାନେ ଶୂଦ୍ରର ଟ୍ରେନିଂ ନେଉଛନ୍ତି, ଇଏ ହେଉଛି ଦୈବିକ ବର୍ଣ୍ଣାଶ୍ରମ ଧର୍ମ, ତେଣୁ ବର୍ତ୍ତମାନ ଯୁଗରେ କଳିଯୁଗରେ ବର୍ଣ୍ଣାଶ୍ରମ ଧର୍ମ ଲୋପ ପାଇଯାଇଛି, କଳ ଓ ଶୂଦ୍ର ସମ୍ଭବ, ସେଥିପାଇଁ ଆମେରିକା ଯେତେବେଳେ ସେମାନେ ଜବରଦସ୍ତ ସମସ୍ତଙ୍କୁ ମିଲିଟାରୀରେ ଯୋଗ ଦେବା ପାଇଁ ବାଧ୍ୟ କରୁଥିଲେ ସେଥିପାଇଁ ବହୁତ ଲୋକ ହିପି ପାଣ୍ଡି ଯାଇଥିଲେ, ସେମାନଙ୍କର ବହୁତ ପ୍ରାଚୁର୍ଯ୍ୟ ରହିଛି ଧନ ସମ୍ପତ୍ତି ରହିଛି, କିନ୍ତୁ ସେ ସବୁ ଘର ଛାଡ଼ିକି ଭିକାରୀ ବୋଲି ସେ ବାହାରେ ବୁଲୁଥିଲେ, ବାରମ୍ବାର ମାନେ ରାସ୍ତାରେ ସବୁ ସହନ କରୁଥିଲେ, ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ସେବନ କରୁଥିଲେ, ଏଇଭଳି ଭାବରେ ହିପି ସବୁ ତିଆରି ହୋଇଥିଲେ, ତେଣୁ ପ୍ରଭୁପାଦଙ୍କର ଯେତେବେଳେ ଏଭଳି ସେ କୌଣସି ସମସ୍ୟାରେ ଗଲେ ସେ ସମୟରେ ସେ ଅବସ୍ଥା ହୋଇଥିଲା, ଏବଂ ଆମେରିକା ସରକାରଙ୍କର ବହୁତ ଚିନ୍ତା ପଡ଼ିଯାଇଥିଲା କେମିତି ସେମାନେ ଏଇ ଯେଉଁ ଡ୍ରଗ୍ ଆଡ଼ିକ୍ ହେଇସାରି ସେମାନେ କେମିତି ସେଥିରୁ ମୁକ୍ତ କରାଯିବ, ବହୁତ ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କରି ମଧ୍ୟ ସେମାନେ ଭରତ କରିନଥିଲେ, କିନ୍ତୁ ସେମାନେ ଯେତେବେଳେ ପ୍ରଭୁପାଦଙ୍କର ମୁଭମେଣ୍ଟ ଯୋଗ ଦେଲେ ସେତେବେଳେ ସେମାନେ ସେସବୁ ନିଶାଦ୍ରବ୍ୟକୁ ସବୁ ଖୁବ୍ ସହଜରେ ଛାଡ଼ି ପାରିବେ, ତେଣୁ ଆମର ଯେଉଁ ଇସ୍କନ ଇସ୍କନରେ ଯେଉଁ ରହିଛି ଚାରୋଟି ନିୟମ ବିଧିନିଷେଧ ରହିଛି, ଦ୍ୟୁତଂ ପାନଂ ସ୍ତ୍ରୀୟଂ ସୁନା, ଏ ଚାରୋଟି ବିଧିନିଷେଧ ରହିଛି, ଦ୍ୟୁତଂ ଗାଇଲେ ଯେଉଁ ପୋଷାକ ଇତ୍ୟାଦି ରହୁଛି ଲଟେରୀ ପୋଷାକ ଜୁଆ ଖେଳ ଏସବୁ ରହିଛି, ପାନ ଗାଇଲେ ଏତେ ପ୍ରକାର ନିଶାଦ ରହିଛି, ଚା ପାନ ବିଡ଼ି ସିଗାରେଟ୍ ମଦ ଗଞ୍ଜେଇ ଭାଙ୍ଗ ଏସବୁ ବିଭିନ୍ନ ପ୍ରକାର ନିଶାଦ, ସ୍ତ୍ରୀୟଙ୍କ ହେଉଛି ଅବୈଧ ସ୍ତ୍ରୀ ସଙ୍ଗ, ଏବଂ ସୁନା ହେଉଛି ଆମିଷ ଭକ୍ଷଣ ଯେଉଁ ଜୀବ ହତ୍ୟା ହେଉଛି, ତେଣୁ ଏଇ ଚାରୋଟି ସେମାନେ ପାଶ୍ଚାତ୍ୟ ଜଗତରେ ଏଇ ଚାରୋଟି ସାଧାରଣ ସମସ୍ତେ ସମସ୍ତେ ସେଥିରେ ରହିଛନ୍ତି ବ୍ୟାପୃତ ରହିଛନ୍ତି, ସମସ୍ତେ ଏଇସବୁ ପାପ କାର୍ଯ୍ୟରେ ବ୍ୟାପୃତ ରହିଛନ୍ତି, ଇଏ ହେଉଛି ପାପ ସ୍ଥାନ, କଳିଯୁଗରେ ପରୀକ୍ଷିତ ମହାରାଜ କଳିଯୁଗକୁ କଳିଯୁଗ ସ୍ଥାନ ଦେଇଛନ୍ତି, ଭାଗବତ ପ୍ରଥମ ସମୟ ସପ୍ତଦଶ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ଅଭ୍ୟର୍ଥିତା ପଦାକାଶ ପାଇଁ ସ୍ଥାନ ଆଣି କଳେଇ ଦେଉ ଦିଉତଙ୍କୁ ପାନ ସ୍ତ୍ରୀୟଙ୍କୁ ସୁନା ତତ୍ର ଅଧର୍ମସ୍ଥକୁ ବିଧା, ଏ ଚାରୋଟି ସ୍ଥାନ କଳିକୁ ଦିଆଯାଇଛି, କଳି ଯେତେବେଳେ ଆସିଲା ଯେତେବେଳେ ପରୀକ୍ଷିତ ମହାରାଜ ସମୟରେ ସେ ସମୟରେ ସ୍ଥାନ ବି ନଥିଲା, ସେ ସମୟରେ ତା ପାଇଁ ସଫିସିଏଣ୍ଟ ସ୍ଥାନ ବି ନଥିଲା, ତେଣୁ ସେ ଆଉ ଥରେ ଯେତେବେଳେ ପ୍ରାର୍ଥନା କଲା ସେତେବେଳେ ତାକୁ ସୁବର୍ଣ୍ଣ ସ୍ଥାନ ଦିଆଗଲା, ଅଭ୍ୟର୍ଥ ପୁନଶ୍ଚ ଯାଚମାନ ଯାତରୁକୁ ମଦାତ କରୁ, ଆଉ ଥରେ ସେ ଯେତେବେଳେ ଯାଚମାନ କଲା ବା ଯେତେବେଳେ ପୁଣି ଥରେ ପ୍ରାର୍ଥନା କଲା ସେତେବେଳେ ପରୀକ୍ଷିତ ମହାରାଜ ତାକୁ ସୁବର୍ଣ୍ଣ ସ୍ଥାନ ଦେଲେ, ତେଣୁ ଇଏ ହେଉଛି ପାପର ସ୍ଥାନ, ଦ୍ୟୁତନ ପାନ ସ୍ତ୍ରୀୟଙ୍କ ସୁନା, ଜଣେ ଯେତେବେଳେ ପାପକର୍ମରେ ନିବୃତ୍ତ ରହିଲେ ତାହେଲେ ସେ ପୁଣ୍ୟକର୍ମ କ'ଣ କରିପାରିବେ, ଭଗବାନଙ୍କ ବିଷୟରେ କ'ଣ ସେମାନେ ଜାଣିପାରିବେ, ଇଏ ଅନ୍ତତଃ ପକ୍ଷେ ଇଏ ହେଉଛି ମିନିମମ୍ କ୍ୱାଲିଫିକେସନ୍, ମିନିମମ୍ ଯୋଗ୍ୟତା, ଜଣେ ଏଇ ଚାରୋଟି ପାପରୁ ମୁକ୍ତ ହେଲେ ଜଣେ ଭଗବାନଙ୍କ ବିଷୟରେ ଜାଣିବା ପାଇଁ ସକ୍ଷମ ହେବ, ଭଗବତାର ସପ୍ତମଧ୍ୟରେ ବହନ କରୁଛନ୍ତି ଯେ ଯେସାନ୍ତୁ ଅଗତ ପାପ ଜ୍ଞାନନା ପୁଣ୍ୟକର୍ମଣା ତେ ରଙ୍ଗମୁକ୍ତ ବନନ୍ତେ ମାନ ଦୂର କଥା, ଅର୍ଥାତ୍ ପକ୍ଷେ ଯେଉଁମାନେ ଏଇ ପାପକର୍ମର କର୍ମରୁ ନିବୃତ୍ତ ହେଇଛନ୍ତି ସେମାନେ ଦୃଢ଼ତା ଦୃଢ଼ ଭାବରେ ଭଗବାନଙ୍କ ଭଜନ କରିପାରିବେ। ଦ୍ୱନ୍ଦ୍ୱ ଆମକୁ ନିର୍ମୁକ୍ତ। ଭୌତିକ ଜଗତରେ ସମସ୍ତେ ଦ୍ୱନ୍ଦ୍ୱରେ ଅଛନ୍ତି। ଦୁଇଟି ବିପରୀତ ଜିନିଷ ସବୁବେଳେ ରହିଛି ଭୌତିକ ଜଗତରେ। ଏଠି ହସ ଅଛି ମାନେ ଏଠି କାନ୍ଦ ଅଛି, ଏଠି ମା ଅଛି ମାନେ ଏଠି ଅପମାନ ଅଛି, ଏଠି ପିତା ଅଛନ୍ତି ମାନେ ପୁତ୍ର ଅଛନ୍ତି। ଏଇଭଳି ଭାବରେ ବିପରୀତ ଜିନିଷ ସବୁ ରହିଛି। ଇଏ ହେଉଛି ଭୌତିକ ଜଗତ। ତେଣୁ ଏଇ ଭୌତିକ ଜଗତରେ ରହିକି ମଧ୍ୟ ଜଣେ ଯଦି ଏଇ ଅନ୍ତତଃ ପକ୍ଷେ ଏଇ ମିନିମମ୍ ଯେଉଁ ନ୍ୟୁନତମ ଯେଉଁ ଚାରୋଟି ପାଖର ସ୍ଥାନ ରହିଛି, ଏଇ ଚାରୋଟି ପାଖର ସ୍ଥାନ ଯଦି ଦୂରେଇ ରହିପାରିବ, ତାହେଲେ ସେ ଦ୍ୱନ୍ଦ୍ୱରୁ ମୁକ୍ତ ହେଇକିରି ଭଗବାନଙ୍କର ଭଜନ କରିପାରିବ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତେଣୁ ଭଗବାନଙ୍କର ଭଜନ କରିବା ପାଇଁ ଅନ୍ତତଃ ପକ୍ଷେ ଏଇ ଚାରୋଟି ଯୋଗ୍ୟତା ଦରକାର। ଯେସାଙ୍କୁ ଅନ୍ତର୍ଗତ ପାପ ଜନାନା ପୁଣ୍ୟକର୍ମଣା ଦେ ବୃନ୍ଦମ ନିର୍ମୁକ୍ତ ଭଜନ୍ତେ ମାନ ଦୂର କଥା। କିନ୍ତୁ ଏଇ ଯେଉଁ ଚାରୋଟି ସ୍ଥାନରୁ ମୁକ୍ତ ହେବାଟା ଏତେ ସହଜ ନୁହଁ। ଜଣେ ଆମର ଅଧିକାଂଶ ଜାଗାରେ କୁହନ୍ତି, ମୁଁ ଯେତେବେଳେ ଯାଏ ବାହାରକୁ ଆମର ଅଡିଟରୀ ଇଏରେ, ଚାରା କ'ଣ ଅଛି, ଚାର କ'ଣ ମିଶା ରହିଛି, ଏମିତି କ'ଣ ସେ ଚାର ନିକୋଟିନ୍ ରହିଛି। ତେଣୁ ଆମର ଯେଉଁ ଚା ପିଉଛନ୍ତି ହର୍ବାଲ୍ ଟି, ଆମର ଇସ୍କନ୍ ପିଉଛନ୍ତି ହର୍ବାଲ୍ ଟି, ଯେଉଁଥିରେ ନିକୋଟିନ୍ ନାହିଁ। କିନ୍ତୁ କଥା ହେଉଛି କ'ଣ ନା, ଆମର ଯଦି ଏଇ ଯେଉଁ ଭୌତିକ ଆସକ୍ତି ଏତିକି ଆସକ୍ତି ରହିଛି, ଆମେ ଭୌତିକ ଆସକ୍ତିରୁ ନିଜକୁ ଦୂରେଇ ପାରୁନେ, ତାହେଲେ ଭଗବାନ ପ୍ରତି ଆମର କେମିତି ଆସକ୍ତି ଆସିବ। ଭଗବାନ ହେଉଛନ୍ତି ପରମ ପବିତ୍ର, ଇଏ ହେଉଛି ଅପବିତ୍ର ସ୍ଥାନ, ଏ ଚାରୋଟି ଜାଗା ହେଉଛି ଅପବିତ୍ର ସ୍ଥାନ, ପାପର ସ୍ଥାନ। ଭଗବାନ ହେଉଛନ୍ତି ପରମ ପବିତ୍ର, ତାହେଲେ କେମିତି ଆମେ ଅପବିତ୍ର ସ୍ଥାନ ରହିକି ପବିତ୍ର ବିଷୟରେ ଚିନ୍ତା କରିପାରିବା, ଭଗବାନ ବିଷୟରେ କେମିତି ଜାଣିପାରିବା। ତେଣୁ ଏଇ ଯେଉଁ ଚାରୋଟି ଯେଉଁ ବିଧିନିଷେଧ ରହିଛି, ଏ ବିଧିନିଷେଧରୁ ଜଣେ ମୁକ୍ତ ହେବା ମଧ୍ୟ ଏତେ ସହଜ ଜିନିଷ ନୁହଁ। ଜଣେ ନିଜ ଚେଷ୍ଟାରେ ତାହା କରିପାରିବନି। ଆମେରିକା ସରକାର ବହୁତ ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କଲେ ମଧ୍ୟ ସେମାନଙ୍କୁ ନିଶାରୁ ମୁକ୍ତ କରିପାରୁନଥିଲେ। କିନ୍ତୁ ସେମାନେ ଯେତେବେଳେ ପ୍ରଭୁପାଦଙ୍କର ଆନ୍ଦୋଳନରେ ଯୋଗ ଦେଲେ, ପ୍ରଭୁପାଦଙ୍କର ସହିତ ସାଙ୍ଗ କଲେ, ପ୍ରଭୁପାଦଙ୍କ ଠାରୁ ଭଗବତ ଗୀତା ଶ୍ରବଣ କଲେ ଏବଂ ଭଗବାନଙ୍କର ଯେଉଁ ମହାମନ୍ତ୍ର କୀର୍ତ୍ତନ କଲେ, ଭଗବାନଙ୍କର ଯେଉଁ ସେବାରେ ସେମାନେ ରହିଲେ, ଭଗବାନ ପ୍ରସାଦ ପାଇଲେ, ଆସ୍ତେ ଆସ୍ତେ ସେମାନେ ଗୋଟେ ଉନ୍ନତ ସ୍ୱାଦ ପ୍ରାପ୍ତ ହେଲେ। ଭଗବତ ଗୀତା ବୃତ୍ତାରେ ଭଗବାନ କଥା କହିଛନ୍ତି ଯେ ରସବାଦ ରସବ୍ୟାସ ପରମ ଦୁଷ୍ଟ ନିବର୍ତ୍ତନ୍ତି। ଆମେ ବହୁତ ବହୁତ ଯେଉଁମାନେ ବହୁତ ଚେଷ୍ଟା କରୁଛନ୍ତି ସମସ୍ତ ଇନ୍ଦ୍ରିୟମାନଙ୍କୁ ଗମନ କରିବା ପାଇଁ, କିନ୍ତୁ ଭଗବାନଙ୍କ ଶରଣ ନ ଯାଇ, ଭକ୍ତିର ଆଶ୍ରୟ ନ ନେଇକିରି ଏଇ ଇନ୍ଦ୍ରିୟମାନଙ୍କୁ ଗମନ କରିବା ପାଇଁ ଚେଷ୍ଟା କରୁଛନ୍ତି, ସେମାନେ ସେଥିରେ ସଫଳ ହେଇପାରୁନାହାନ୍ତି। ଯେମିତି ଆମ ଉଦାହରଣ ଦିଆଯାଇଛି ବିଶ୍ରାନ୍ତ ଋଷି, ବିଶ୍ରାନ୍ତ ଋଷି ଯାଇକି 60,000 ବର୍ଷ ତପସ୍ୟା କରିଥିଲେ, କିନ୍ତୁ ଯେହେତୁ ସେ ଭଗବାନଙ୍କର ଭକ୍ତି ଆଚରଣ କରିନଥିଲେ, ବିଭିନ୍ନ ପ୍ରକାର ଯେଉଁ ଅଷ୍ଟାଙ୍ଗ ଯୋଗ ଆଚରଣ ଇତ୍ୟାଦି କରୁଥିଲେ, ଭଗବାନ ଭକ୍ତି ଆଚରଣ ନ କରୁଥିବାରୁ ତାଙ୍କର ସେ ଯେଉଁ ସବୁ କାମ କ୍ରୋଧ ଲୋଭ ମୋହ ମଦ ମାଛ ଏଇସବୁ ଯେଉଁ ଇନ୍ଦ୍ରିୟମାନେ ରହିଛନ୍ତି, ଏସବୁ ସୁପ୍ତ ଅବସ୍ଥାରେ ରହିଛନ୍ତି। ପୁଣି ଯେତେବେଳେ ସୁଯୋଗ ଆସୁଛି ସେମାନେ ପୁଣି ଜାଗ୍ରତ ହେଇଯାଉଛନ୍ତି। ସେଥିପାଇଁ ମେନକାଙ୍କର କେବଳ କାଚର ଗୁଣୁଗୁଣ ଶବ୍ଦରେ ତାଙ୍କର ପୁଣି ତାଙ୍କ ପ୍ରତି ସେ ଆସକ୍ତ ହେଇଗଲେ, 60,000 ବର୍ଷ ତପସ୍ୟା କଲେ, କିନ୍ତୁ ତାଙ୍କର ସେ ଯେଉଁ ପ୍ରବୃତ୍ତି ରହିଛି ସେ ପୁଣି ପ୍ରବୃତ୍ତି ଜାଗିନ। ସେଭଳି ଭାବେ ବର୍ଣ୍ଣନା କରାଯାଇଛି ଆମର ଯମୁନା ଜଳରେ କାଳିଆ ହ୍ରଦରେ ସୌମରିଣୀ, ଯିଏକି 10,000 ବର୍ଷ ପାଣି ଭିତରେ ତପସ୍ୟା କଲେ, ପାଣି ଭିତରେ ରହିକି ତପସ୍ୟା କଲେ। କାହିଁକି ପାଣି ଭିତରେ ତପସ୍ୟା କଲେ ନା, ବାହାରେ ରହିଲେ ବିଭିନ୍ନ ପ୍ରକାର ଡିଷ୍ଟର୍ବାନ୍ସ ହେବ, ବିଭିନ୍ନ ପ୍ରକାର ମନ ବିକ୍ଷିପ୍ତ ହେବ, ସେଥିପାଇଁ ସେ ପାଣି ଭିତରେ ରହିକି ତପସ୍ୟା କଲେ 10,000 ବର୍ଷ ତପସ୍ୟା କଲେ। କିନ୍ତୁ ପାଣି ଭିତରେ ତପସ୍ୟା କଲେ ମଧ୍ୟ ଯେହେତୁ ସେ ତାଙ୍କର ସେ ଗରିବ ପ୍ରତି ବହୁତ ଇଏ କରିଥିଲେ, ତାଙ୍କ ସହିତ କ'ଣ ତାଙ୍କୁ ସେ ଅପମାନ କରିଥିଲେ ଗରିବ, ଯେଉଁଥିପାଇଁ କି ବୈଷ୍ଣବ ଅପରାଧ ଫଳରେ ସେ ତାଙ୍କର ପୁଣି ଏଇ ପତନ ହେଇଗଲା। ସେ ଦୁଇଟି ମିନଙ୍କର ଯେତେବେଳେ ସଂଯୋଗ ଦେଖିଲେ ସେ ସମୟରେ ତାଙ୍କର ମଧ୍ୟ ଯୌନ ପ୍ରବୃତ୍ତି ଯାଆନ୍ତି ଏବଂ ସେ ଜଳରୁ ଆସି ମାନ୍ଧାତା ରାଜା ସେ ସମୟରେ ଥିଲେ, ମାନ୍ଧାତା ପାଖକୁ ଗଲେ, ତାଙ୍କର 50ଟି କନ୍ୟା ଥିଲେ ଏବଂ ସେ କହିଲେ ମୋତେ ଗୋଟେ ତମର ଗୋଟେ କନ୍ୟାକୁ ବିବାହ କରେ। କିନ୍ତୁ ସ୍ୱାବଲମ୍ବୀ ବହୁତ ବୃଦ୍ଧ ଅବସ୍ଥା, ତାଙ୍କର ବାର୍ଦ୍ଧକ୍ୟ ଅବସ୍ଥା କରିଯାଇଛି। କିନ୍ତୁ ରାଜା ଦେଖିଲେ ଯେ ଯଦି ମୁଁ ମନା କରିଦେବି ତାହେଲେ ସେ ଯଦି ଅଭିଶାପ ଦେବେ ତାହେଲେ ପୁଣି ଅସୁବିଧା ହେବ। ତେଣୁ ସେ ଚିନ୍ତା କରି କହିଲେ କହିଲେ ଆମର କନ୍ୟାମାନଙ୍କର ସ୍ୱୟମ୍ବର ହେବ, ଆପଣ ଆସନ୍ତୁ, ସେଥିରେ ସେମାନେ ଆପଣଙ୍କୁ ବରଣ କରିବେ, ତାହେଲେ ବିବାହ କରିବେ। ତେଣୁ ସ୍ୱାବଲମ୍ବୀ ଜାଣିପାରିଲେ ଯେହେତୁ ମୋର ରାଜକ ଅବସ୍ଥା ଅଛି, ରାଜା ଏହି ଭଳିଆ କହୁଛନ୍ତି, ତେଣୁ ସେ ତାଙ୍କ ତପବଳରେ ନିଜକୁ ଗୋଟେ ନବଯୌବନ ନବଯୁବକ ପରିଣତ କରିଥିଲେ, ନିଜ ତପବଳ ଅନୁସାରେ କରିଥିଲେ, ଏବଂ ସମସ୍ତ 50 ଯାକ କନ୍ୟା ତାଙ୍କର ସୌରମୁନିକୁ ବିବାହ ବରଣ କରେ, ଏବଂ ସୌରମୁନି ତାଙ୍କ ସହିତ ବିବାହ ଜୀବନଯାପନ କରିକି ସମସ୍ତଙ୍କ ଠାରୁ 1000 ଲେଖା ପୁତ୍ର ସନ୍ତାନ କରେ, 50,000 ପରିଣତ ହେଲେ। ତାପରେ ତାଙ୍କର ପୁଣି ମନେ ପଡ଼ିଲା, ଆମେ ମୁଁ ଭଗବାନଙ୍କର ଧ୍ୟାନ କରିବା ପାଇଁ ଯାଇଥିଲି, ଯମୁନା ଜଳରେ ଯାଇକି ଧ୍ୟାନ କରୁଥିଲି, କିନ୍ତୁ ଗରୁଡ଼ ପ୍ରତି ସେ ଯେଉଁ ପ୍ରାପ୍ତ କଲେ ସେଥିପାଇଁ ସେ ଏଇ ତାଙ୍କ ପଦ ନେଇଯାଇଛି। ଏକଥା ଯେତେବେଳେ ଜାଣିପାରିଲେ ସେତେବେଳେ ସେ ପୁଣି ଭଗବାନଙ୍କ ଧ୍ୟାନ କରି ଭଗବାନଙ୍କ ଶରଣ ଯାଇ ଭଗବତ ଧାମକୁ ଯାଇ ଗଲେ, ଏବଂ ତାଙ୍କ ସହିତ ତାଙ୍କ ପତ୍ନୀମାନେ ମଧ୍ୟ ତାଙ୍କ ଭଗବତ ଧାମ ଲାଭ କଲେ। ତେଣୁ ଇଏ ହେଉଛି ଅନ୍ତତଃ ପକ୍ଷେ ଏଇ ଯେଉଁ 4 ରହିଛି ପାପର ସ୍ଥାନ, ଏଇ ପାପର ସ୍ଥାନ ଜଣେ ମୁକ୍ତ ରହିକରି ଜଣେ ଭଗବାନଙ୍କୁ ଭଜନ କରିବେ, ସେଥିପାଇଁ ଆମ ଇସ୍କନରେ ସେଇ 4 ବିଧିନିଷେଧ ରଖାଯାଇଛି। ତେଣୁ ଯେତେବେଳେ ସେମାନେ ଯେଉଁ ୟୁପିମାନେ ଯେତେବେଳେ ପ୍ରଭୁପାଦ ଯେତେବେଳେ ଆମେରିକାର ବାୱେଡ ଷ୍ଟ୍ରିଟ ସେଠି ଯାଇ ପ୍ରଭୁପାଦ ମହାରାଜ ଆରମ୍ଭ କରିଥିଲେ ଆମର ଇସ୍କନ ଆନ୍ଦୋଳନ ଆରମ୍ଭ କରିଥିଲେ, ତେଣୁ ସେମାନେ ଯେତେବେଳେ ପ୍ରଭୁପାଦ ମହାରାଜଙ୍କ ସଂସ୍ପର୍ଶରେ ଆସିଲେ ସେତେବେଳେ ସେମାନେ ଗୋଟେ ଉନ୍ନତ ସ୍ୱାଦ ପ୍ରାପ୍ତ ହେଲେ, ପରମ ଦୁଷ୍ଟ ନିବର୍ତ୍ତନ୍ତି ରସବର୍ଜନ ରସପ୍ରିୟ ପରମ ଦୁଷ୍ଟ ନିବର୍ତ୍ତନ୍ତି। ଆମେ ନିଜ ଚେଷ୍ଟାରେ ଏସବୁକୁ ଦମନ କରିପାରିବା ନାହିଁ, କିନ୍ତୁ ଜଣେ ଭଗବାନଙ୍କ ସେବାରେ ରହିଲେ ଭଗବାନଙ୍କୁ ଭକ୍ତି କଲେ ସେମାନେ ଗୋଟେ ଉନ୍ନତ ସ୍ୱାଦ ପ୍ରାପ୍ତ ହେବେ, ରସବର୍ଜନ ରସପ୍ରିୟ ପରମ ଦୁଷ୍ଟ ନିବର୍ତ୍ତନ୍ତି। ଯେତେବେଳେ ଜଣେ ଉନ୍ନତର ସ୍ୱାଦ ପ୍ରାପ୍ତ ହେବେ ସେତେବେଳେ ସେ ଏଇ ନିମ୍ନତର ସ୍ୱାଦ ପ୍ରତି ଆଉ ତାଙ୍କର ଆକର୍ଷଣ ରହିବ ନାହିଁ। ଭଗବାନ ମହାରାଜ ଏଇ ଶ୍ଲୋକଟି ସବୁବେଳେ ଅଧିକାଂଶ ସମୟରେ କୁହନ୍ତି ତାଙ୍କର ବିଭିନ୍ନ ଲେକ୍ଚରରେ ବିଭିନ୍ନ ପ୍ରବଚନରେ ଯେ ଆମେ ନିଜ ଚେଷ୍ଟାରେ ଏସବୁ କରିପାରିବା। ତେଣୁ ଗୃହସ୍ଥ ଯେଉଁ ଆଶ୍ରମ ରହିଛି, ଗୃହସ୍ଥ ଆଶ୍ରମରେ କରିଯାଇଛି ଭାଗବତ ପ୍ରଥମ ସ୍କନ୍ଧରେ ସେଟା ସୁତଭୂଷଣ କହୁଛନ୍ତି, ସ୍ୱର୍ଣ୍ଣକାଦି ଋଷି କହୁଛନ୍ତି ଯେ ଅପକୁମ୍ଭୀ ଦୁଶିଶେଷ୍ଟା ବର୍ଣ୍ଣାଶ୍ରମ ବିଭାଗସ ସୌମୁଷ୍ଠିତ ଭାବସ ସାଂସିଦ୍ଧି ହରିଭୂଷଣ। ଆମେ ଯେଉଁ ଯିଏ ଯାହା ଯେଉଁ ଧର୍ମ ରହିଛି, ଯିଏ ବ୍ରାହ୍ମଣ ବା କ୍ଷତ୍ରିୟ ବା ବୈଶ୍ୟ ବା ଶୂଦ୍ର ବା ଯିଏ ବ୍ରହ୍ମଚାରୀ ବା ଯିଏ ଗୃହସ୍ଥ ଯିଏ ବାଣପ୍ରସ୍ଥ ଯିଏ ସନ୍ନ୍ୟାସ, ସବୁ ଧର୍ମ ସବୁ ଆଶ୍ରମ ପାଇଁ ବିଭିନ୍ନ ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ରଖାଏ, ଅନୁମୋଦନ କରାଯାଇଛି ବେଦରେ, ବିଭିନ୍ନ ପ୍ରକାର କର୍ତ୍ତବ୍ୟର ଅନୁମୋଦନ କରାଯାଇଛି। ତେଣୁ ସ୍ୱର୍ଣ୍ଣବାଦ ଜିନିଷକୁ ସୁତଭୂଷଣ କହୁଛନ୍ତି ଯେ ଅତକୁମ୍ଭୀ ନିଜ ଶ୍ରେଷ୍ଠ ବର୍ଣ୍ଣାଶ୍ରମ ବିଭାଗ ସ୍ୱନୁଷ୍ଠିତ ସେ ଧର୍ମ, ସେ ଯୋଉ ବର୍ଣ୍ଣ ଯୋଉ ଆଶ୍ରମର ଯୋଉ ଧର୍ମ ରହିଛି ବର୍ଣ୍ଣାଶ୍ରମ ଧର୍ମ, ତାକୁ ବର୍ଣ୍ଣାଶ୍ରମ ଧର୍ମ ବୋଲି କହିଲେ। ଇଏ ହେଉଛି ପ୍ରାଥମିକ ସ୍ତର, ଜଣେ ଆଧ୍ୟାତ୍ମିକ ମାର୍ଗରେ ଅଗ୍ରଗତି କରିବେ ମାନେ ଏଇ ବର୍ଣ୍ଣାଶ୍ରମ ଧର୍ମରୁ ଏ ଅଗ୍ରଗତି ସମ୍ଭବ। ସ୍ୱନିଷ୍ଠିତ ସେ ଧର୍ମ ସାଂସିଦ୍ଧି ନଟୋଷ, ଆମେ କେମିତି ଜାଣିବା ଯେ ଆମର ଧର୍ମ ଠିକ ଭାବେ ପାଳନ ହେଉଛି ନା ହରିତୋଷଣ, ଭଗବାନ ତୁଷ୍ଟ ହେଇପାରିଲେ କି, ଏଇଟା ହେଉଛି ଟେଷ୍ଟ। ଯଦି ଆମେ ଯେକୌଣସି କର୍ମ କରିବା ଧର୍ମ ସମସ୍ୟା ଶ୍ରମ ଏଭଳି କେବଳ, ଆମେ କହୁଛେ ଯେ ଆମେ ବହୁତ ବର୍ଣ୍ଣାଶ୍ରମ ଧର୍ମ ଠିକ ଭାବେ ପାଳନ କରୁଛେ, କିନ୍ତୁ ଠିକ ଭାବେ ପାଳନ କରୁଛେ କି ନାହିଁ ତାର ଜାଣିପାରିବା। ସୁତ ଗୋସ୍ୱାମୀ ସେଟା ପ୍ରଥମେ କହୁଛନ୍ତି, ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସେଟା କହୁଛନ୍ତି ଯେ ଧର୍ମ ସମସ୍ତା ପୁରୁଷା, ଆମେ କହୁଛେ ଆମେ ସବୁ ଧର୍ମ ଠିକ ଭାବେ ପାଳନ କରୁଛେ, କିନ୍ତୁ ବିଶ୍ୱକ୍ଷେତ୍ର କଥା ଆସୁଛି ନୂଆ ପାଦରେ ତେଲୁଗା ତେଲ, ଭଗବାନଙ୍କ କଥାରେ ଆମର ଆଗ୍ରହ ଆସୁନି ବା ରତି ଆସୁନି, ତାହେଲେ ଶ୍ରମ ଏଭଳି କେବଳ, ଆମେ ଯାହା ସବୁ କରୁଛେ ସେ କେବଳ ଶ୍ରମ। ଜଣେ ବହୁତ ପରିଶ୍ରମ କରୁଛି, ଯେମିତି 12, 10, 14 ବ୍ରହ୍ମା ତାଙ୍କ ସ୍ତୁତିରେ ଗୋଟେ କହୁଛନ୍ତି ଯେ ଶ୍ରେୟ ସ୍ମୃତି ମହତି ମୁଦସ୍ୟ ଦେବୀଭୂ ତିଷ୍ଠନ୍ତି ଯେ କେବଳ ଗୋପାଳ ଦ୍ୱୟେ ତେଷାମ ସବୁ କେଶଳ ଏବଂ ଶିଷ୍ୟତି ନାମ୍ୟ ଯଥା କୁଳ ତୁଷାର ତୁଷାର ଧାତନ ଜଣେ ଯଦି ଚଷୁ କୁଟିବ ତାହେଲେ ସେ କ'ଣ ପାଇବ? ଚଷୁ କୁଟିଲେ ସେ ଚାଉଳ ପାଇପାରିବନି, ସେ କେବଳ କୁଣ୍ଡା ପାଇବ। ବିଶ୍ୱନାଥ ଚତୁର୍ଥା କଥା ଭାଷାରେ କହୁଛନ୍ତି, ଜଣେ ପର୍ବତ ପରିମାଣ ଯଦି ଜଣେ ଚଷୁ ଆଣିବ, ପର୍ବତ ପରିମାଣ ଚଷୁ ଆଣିକି ଯଦି କୁଟିବ ଧାନରେ ମାନେ ଢିଙ୍କିରେ କୁଟିବ, ତାହେଲେ ସେ କ'ଣ ଖାଲି ପରିଶ୍ରମ ହିଁ ସାର, ସେ କିଛି ଚାଉଳ ପାଇପାରିବନି, ତାଣ୍ଡୁଳ କିଛି ପାଇପାରିବ। ତେଣୁ ଜଣେ ଯଦି ଭୋକ ତାକୁ ଭୋକ ହେଉଛି ଭୋକିଲା କ୍ଷୁଦା ରହିଛି ତାର, ଏବଂ ତାକୁ ଯଦି କୁହାଯିବ ଯେ ଗୋଟେ ଟ୍ରକ୍ ପରିମାଣର ଚଷୁ ନେଇକିରି ସେ କୁଟିବ, କୁଟିକିରି ତା ଦେହରେ ଯାହା ଚାଉଳ ବାହାରିବ ସେଇଟା ରୋଷେଇ କରି ଖାଇବ, ତାହେଲେ ସେ କ'ଣ ବଞ୍ଚିବ ନା ମରିବ? ତେଣୁ ସେ କଥା କହିଲେ ଶ୍ରେୟ ଭାଗବତ ଦଶମ ଚଉଦଧ୍ୟାୟ ବ୍ରହ୍ମା ସତ୍ତା କହିଛି, ଶ୍ରେୟ ପୃଥିବୀ ଧର୍ତ୍ତି ଉଦର୍ଶନ ବିଭୁ କ୍ରେଶ୍ୟନ୍ତି ଯେ କେବଳ ବୋଧ ଲଭାଏ ତେଷାମ ସବୁ ପ୍ରେଷଣ ଏବଂ ଶିଷ୍ୟ ଦେ ନାମ୍ୟ ତଥା ତୁଷାର ତୁଷାରଧାରଣା। ଯେଉଁ ଚଷୁ କୁଟିଲେ କେବଳ ପରିଶ୍ରମ ହିଁ ସାର, କିଛି ଚାଉଳ କିଛି ପାଇବନି। ତେଣୁ ସେହିଭଳି ଭାବେ ଯଦି ଆମେ ଧର୍ମ ଅନୁଷ୍ଠିତ କରୁଛେ, ଅନୁଷ୍ଠାନ କରୁଛେ ଧର୍ମ, ଯାହା ଆମର ବର୍ଣ୍ଣନା ଏବଂ ଆଶ୍ରମର ଯେଉଁ ବ୍ୟବସ୍ଥା ରହିଛି ସେହି ଅନୁସାରେ ଆମେ କାର୍ଯ୍ୟ କରୁଛେ, କିନ୍ତୁ ସେଇ କାର୍ଯ୍ୟ କରି ଆମେ ଭଗବାନଙ୍କ ପ୍ରତି ଆମର ଭଗବାନ କଥା ପ୍ରତି ଆମର ଆକର୍ଷଣ ଆସୁନି, ତା ରତି ଆସୁନି। ଲୋକ ଭାବେ ଜଗିରତି ଶ୍ରମ ଏଭଳି ତାହାକୁ ଶ୍ରମ କରେ। ତେଣୁ ଗୃହରେ ଅନ୍ତତଃ ପକ୍ଷେ ଯେଉଁମାନେ ଅତିଥି ସତ୍କାର କରିବେ, ଏହା ବିଷୟରେ ଆ ପୂର୍ବରୁ ମଧ୍ୟ ଦଶମିନି ବହୁତ କଥା କହୁଛନ୍ତି ଏବଂ ଆ କଥା କହିବେ। ଗୃହସ୍ଥ ଆଶ୍ରମ ବିଭିନ୍ନ ନିୟମ ରହିଛି, ସେଇ ଗୃହସ୍ଥ ଆଶ୍ରମରେ ଯଦି ରହିକରି ସେ ନିୟମ ଯଦି ପାଳନ ନ କରିବେ ତାହେଲେ ତାଙ୍କୁ ଗୃହ ମେଧି ବି କୁହାଯିବ, ଯାହାକି ପ୍ରହ୍ଲାଦ ମହାରାଜ ତାଙ୍କ ପ୍ରାର୍ଥନାରେ କୃଷ୍ଣଦେବୀ ଭାଗବତ ସପ୍ତମ ସ୍କନ୍ଧ ନବମ ଅଧ୍ୟାୟ ସଫା କରିଛନ୍ତି। ଜନ୍ମ ଅର୍ଜୁନା ଆଦି ଗୃହ ମେଧି ସୁଖମୀ ତୁଚ୍ଛ, ଯେଉଁ ଗୃହସ୍ଥ ଆଶ୍ରମ ସେମାନେ ଭାବୁଛନ୍ତି କ'ଣ, ସାଧାରଣତଃ ଲୋକମାନେ ଭାବୁଛନ୍ତି କ'ଣ ନା ଗୃହସ୍ଥ ଆଶ୍ରମରେ ସ୍ତ୍ରୀ ଗ୍ରହଣ କରୁଛନ୍ତି ମାନେ ସ୍ତ୍ରୀ ସଙ୍ଗ କରିବା ହିଁ ଏକମାତ୍ର କାର୍ଯ୍ୟ, ଜନ ମୈଥୁନ ଆଦି ମୈଥୁନ କାର୍ଯ୍ୟରେ ହିଁ ସେମାନେ ବ୍ୟସ୍ତ ବ୍ୟକ୍ତି ରହୁଛନ୍ତି। ଗୃହମେଧି ପ୍ରଣାମ ହେଉଛି ତୁଚ୍ଛ ସୁଖ, ଯେଉଁ ଭୌତିକ ଜଗତର ସବୁଠାରୁ ଶ୍ରେଷ୍ଠ ସୁଖ ହେଉଛି ଏଇ ଯୌନ ସୁଖ, ଆ ନିଦ୍ରା ଘରେ ମୈଥୁନ ଅଞ୍ଚ ମୈଥୁନ ସୁଖଟା ହେଉଛି ଗୃହ ଭୌତିକ ଜଗତର ସବୁଠାରୁ ଶ୍ରେଷ୍ଠ ସୁଖ। କିନ୍ତୁ ଆଧ୍ୟାତ୍ମିକ ଜଗତରେ ଯେଉଁମାନେ ଆଧ୍ୟାତ୍ମିକ ମାର୍ଗରେ ଅଗ୍ରସର ହେଉଛନ୍ତି ତାଙ୍କ ପାଇଁ ହେଉଛି ସୁଖ ହିଁ ତୁଚ୍ଛ, ଇଏ ହେଉଛି ତୁଚ୍ଛ ସୁଖ। ଦୁଃଖ କିଭଳି ଭାବେ ସୁଖ, ପ୍ରହ୍ଲାଦ ମହାରାଜ କହୁଛନ୍ତି ଯେ ଆମର ହାତରେ ଯଦି କିଛି ପଣ୍ଡୁ ରୋଗ ହେଇଛି ବା କାଛୁ କୁଣ୍ଡିଆ କିଛି ହେଇଛି ତାକୁ କୁଣ୍ଡେଇ ଦେବା ଯେଉଁଭଳି ଭାବେ ସୁଖ ହବ ସେଇ ସୁଖ ହିଁ ହେଉଛି ଯୌନ ସୁଖ। ପଣ୍ଡୁ କୃପଣା ନିହ କୃପନ୍ତି, ଯେଉଁମାନେ କୃପଣ ବ୍ୟକ୍ତି ଭୌତିକ ଜାଗାରେ ସମସ୍ତେ କୃପଣ, ଯଦି ଭଗବାନଙ୍କ ଭକ୍ତ ନହେଲେ ମାନେ ସେ ହେଉଛନ୍ତି କୃପଣ ବ୍ୟକ୍ତି। କୃପଣାର ବିପରୀତ ଶବ୍ଦ ହେଉଛି ବ୍ରାହ୍ମଣ, ଆମର ଗାର୍ଗି ଗର୍ଗମୁନି କହୁଛନ୍ତି ତାଙ୍କର କନ୍ୟା ଗାର୍ଗି କହୁଛନ୍ତି ଯେ ଯେଉଁମାନେ ଏଇ ଭୌତିକ ଜଗତରେ ବିଶେଷ ଭାବରେ ମାନବ ଜନ୍ମ ପାଇକିରି ଯେତେବେଳେ ସଂସାର ତ୍ୟାଗ କରୁଛନ୍ତି ସେମାନେ ଭଗବାନଙ୍କୁ ନ ଜାଣିକି ସଂସାର ତ୍ୟାଗ କରୁଛନ୍ତି ସେମାନଙ୍କୁ କୃପଣ ବୋଲି କୁହାଯାଉଛି। ଅନ୍ତତଃ ପକ୍ଷେ ଜଣେ ଭୌତିକ ଜଗତରେ ମାନବ ଜନ୍ମ ପାଇଛି ମାନେ ସେ ମାନବ ଜନ୍ମର ସଦୁପଯୋଗ କରି ଭଗବାନ ବିଷୟରେ ଜାଣିବା କଥା, ଯେତେବେଳେ ସଂସାର ତ୍ୟାଗ କରିବ ତୁମ ଗତେ ତ ନା ତତେ ତ ଅନୁମୃତ୍ୟୁ ଯାଅ, ମୃତ୍ୟୁ ନ ହେବା ପୂର୍ବରୁ ଅନ୍ତତ ପକ୍ଷେ ଜଣେ ମନୁଷ୍ୟର ପ୍ରତ୍ୟେକ ହେଉଛି ସେ ଭଗବାନ ବିଷୟରେ ଜାଣିବ। କିନ୍ତୁ ଏତିକି ଯଦି ନ ଜାଣିକି ଭଗବାନ ବିଷୟରେ ନ ଜାଣିକି ସେ ସ୍ୱର୍ଗ ତ୍ୟାଗ କଲା ସାର୍, ସେ ପଶୁପକ୍ଷୀ ଭଳି ଜୀବନ ଧାରଣ କଲା ଏବଂ ତାକୁ କୃପଣ ବୋଲି କହିଲେ। କିନ୍ତୁ ଅନ୍ତତ ପକ୍ଷେ ଯେଉଁମାନେ ଭଗବାନଙ୍କୁ ଜାଣିକି ସ୍ୱର୍ଗ ତ୍ୟାଗ କରୁଛନ୍ତି ସେମାନଙ୍କୁ ବ୍ରାହ୍ମଣ ବୋଲି କହିଲେ, ବ୍ରାହ୍ମଣର କୃପଣର ବିପରୀତ ଶବ୍ଦ ହେଉଛି ବ୍ରାହ୍ମଣ। ତେଣୁ ଯେଉଁ ଗୃହସ୍ଥ ଆଶ୍ରମରେ ପ୍ରହ୍ଲାଦ ମହାରାଜ କହୁଛନ୍ତି ଯେ ଏମାନେ ଯେଉଁମାନେ ଭଗବାନଙ୍କ ଶରଣ ଯାଉନାହାନ୍ତି ସେମାନେ ହେଉଛନ୍ତି କୃପଣ, ତେଣୁ ଭଗବାନଙ୍କ ଶରଣ ନ ଗଲେ ସେମାନେ କେବେ ତୃପ୍ତି ପାଇପାରିବେ ନାହିଁ। କୃପଣା ନିହ ତୃପ୍ତି ବହୁତ ଦୁଃଖ ବାହାରେ ତୃପ୍ତି ତ ପାଇପାରିବେନି, ଛାଡ଼ନ୍ତୁ ବହୁ ଅନେକ ପ୍ରକାର ଦୁଃଖ ସେମାନେ ପ୍ରାପ୍ତ ହେବେ। ପଣ୍ଡୁଥିବା ମନସିଜ ବିଷୟିତ ଧୀର, ମନସିଜ ମନସିଜ ଅର୍ଥ ଆମର ବିଶ୍ୱନାଥ ଚତୁର୍ଥ କହୁଛନ୍ତି ମନସି ଯାଉଛି ଯିଏ ଜଣେ ଶତ୍ରୁକୁ ମଧ୍ୟ ମିତ୍ର ଭଳି ଆଚରଣ କରିବେ। ତେଣୁ ପ୍ରଭୁପାଦ ମହାରାଜ ଭାଷାରେ କହୁଛନ୍ତି, ପରେ କହିବେ ସେ କଥା, ଯେ ଜଣେ ଯଦି ଶତ୍ରୁ ମଧ୍ୟ ଜଣେ ଗୃହର ଅତିଥି ହିସାବରେ ଆସିବ ତାହେଲେ ସେ ଗୃହସ୍ଥ ଏଭଳି ଭାବରେ ତାକୁ ଆଚରଣ କରିବେ ଯେତେବେଳେ ସେ ବୁଲିଯିବ ସେ ମୋର ଶତ୍ରୁ ବୋଲି। ସେଟା ମହାଶିଜ ଶବ୍ଦ ବାହାର କଲେ, ପଣ୍ଡୁଥିବା ମହାଶିଜ ବିଷୟ ଏକ ଧୀର। ଯେଉଁମାନେ ଏଇସବୁ ଯେଉଁ ବେଗ ରହିଛି, ଛଅଟି ବେଗ ରହିଛି, ଏଇ ବେଗକୁ ଯେଉଁମାନେ ସହିପାରନ୍ତି, ବିଷୟ ଯେଉଁମାନେ ସହିପାରନ୍ତି ସେମାନେ ସବୁ ଧୀର ବେଗ, ଧୀର ସମସ୍ତେ ହେଇପାରିବେନି। ଯଦି ଭଗବାନଙ୍କ ସାମ୍ନାରେ ନ ଯିବେ, ବିଶ୍ୱନାଥ ଚତୁର୍ଥାକୁ କହୁଛନ୍ତି ଯେ କଲା ମହାରାଜ କହୁଛନ୍ତି ଯେ ଆପଣଙ୍କ କୃପା ନ ପାଇଲେ ଜଣେ ଧୀର ହେଇପାରିବ ନାହିଁ। ଧୀର ପତ୍ର ନିମିତ ଭଗବତର ପ୍ରଥମେ ଚତୁର୍ଥା ତୃତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି ଅର୍ଜୁନ ଯେ ଯୋଉ କୁହାଯାଇଛି ଦେହି ରଶ୍ମିନ ଯଥା ଦେହେ କୌମାନ ଯୌବନ ଯା ତଥା ଦେହମାନ ତରପ୍ରାପ୍ତି ଧୀର ସ୍ତତ୍ର ନୁହେଁ। ଧୀର ବ୍ୟକ୍ତି ଭୌତିକ ଜଗତରେ ଦୁଇ ପ୍ରକାର ବ୍ୟକ୍ତି ରହିଛନ୍ତି, ଗୋଟେ ହେଉଛନ୍ତି ଅଧୀର ବ୍ୟକ୍ତି ଏବଂ ଗୋଟେ ହେଉଛି ଧୀର ବ୍ୟକ୍ତି। ସମସ୍ତେ ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ସମସ୍ତେ ଅଧୀର ଅବସ୍ଥା ରହିଛି। ଏ ଯୋଉ ଛଅଟି ବେଗ ଆମ ରହିଛି, ବାଚ ବେଗମ ମନସା ବେଗମ ଜିହ ବେଗମ ଉଦର ଉପସ୍ଥ ବେଗମ, ଏଇ ଛଅଟି ବେଗ ଯୋଉ ରହିଛି ଏ ବେଗରେ ସମସ୍ତେ ଅଧୀର ଅବସ୍ଥା ରହିଛନ୍ତି। କିନ୍ତୁ ଜଣେ ଯେତେବେଳେ ଭଗବାନଙ୍କ ଶରଣରେ ଯାଉଛନ୍ତି ସେମାନେ ଧୀର ଅବସ୍ଥାକୁ ଆସିବେ, ଧୀର ସ୍ତତ୍ରଣ ହୁଏ। ତେଣୁ ଯେଉଁମାନେ ଧୀର ବ୍ୟକ୍ତି ଯେତେବେଳେ ସେମାନେ ଶରୀର ତ୍ୟାଗ କରିବେ ସେମାନେ ମୂଳ ହେବେ। ଶରୀର ତ୍ୟାଗ ସମୟରେ ବହୁତ କଷ୍ଟ ଜଣେ ପ୍ରାପ୍ତ ହେବ, ତୁଳସୀ ତାଙ୍କର କହୁଛନ୍ତି ସେ କଥା, କୃଷ୍ଣ ତୋଦୀୟ ପାଦ ପଙ୍କଜ ପଞ୍ଜରାନ୍ତ ଅଦ୍ୟ ବିଶ ତୁମି ମାନସ ରାଜହଂସ ପ୍ରାଣ ପ୍ରୟାଣ ସମୟ ଅପବାତ ବ୍ୟକ୍ତୁ କଣ୍ଠା ରୋଦନ ବିଧୁ ସ୍ମରଣ। ଯେଉଁ ମୃତ୍ୟୁ ସମୟଟା ହେଉଛି ବହୁତ କଷ୍ଟଦାୟକ ସମୟ, ଶହେଟି କଙ୍କଡ଼ା ମିଛା କାମରେ ଯେଉଁ ଯନ୍ତ୍ରଣା ହୁଏ ସେଇ ଯନ୍ତ୍ରଣା ଜଣେ ପ୍ରାପ୍ତ ହୁଏ ମୃତ୍ୟୁ ସମୟ, ତେଣୁ ଇଏ ହେଉଛି ବହୁତ କଷ୍ଟଦାୟକ ସମୟ। ତେଣୁ ତାଙ୍କର ପ୍ରାର୍ଥନା କରୁଛନ୍ତି ଯେ କୃଷ୍ଣ ତୋଦୀୟ ବାର ପଙ୍କଜ ପଞ୍ଜରା, ଆପଣଙ୍କର ବର୍ତ୍ତମାନ ମୋର ମାନେ ସୁସ୍ଥ ଅବସ୍ଥାରେ ଅଛି, ମୁଁ ଜୀବିତ ଅବସ୍ଥାରେ ଅଛି, ତେଣୁ ବର୍ତ୍ତମାନ ମୁଁ ଚାହୁଁଛି ଆପଣଙ୍କର ପାଦ ପଦ୍ମରେ ମୋର ମନୋରୂପ ଅଂଶ ସବୁବେଳେ ଧ୍ୟାନ କରୁଥିବ, ଆପଣଙ୍କ ପାଦ ପଦ୍ମକୁ ସବୁବେଳେ ଧ୍ୟାନ କରୁଥିବ। କାହିଁକି ନା ପ୍ରାଣ ପ୍ରୟାଣ ସମୟରେ ମୃତ୍ୟୁ ସମୟରେ କଫବାତ ପିତ୍ତ, ଆମର ଶରୀର ଯୋଉ ରହିଛି ଏ ତିନୋଟି ଧାତୁରେ ତିଆରି କଫବାତ ପିତ୍ତ, ତେଣୁ ଏଇ ତିନୋଟି ଧାତୁରେ ଆମର କଣ୍ଠ ଅବରୁଦ୍ଧ ହେଇଯିବ, ଆମେ କଥା କହିପାରିବା ନାହିଁ। ତେଣୁ ସ୍ମରଣ ଆଉ ଭଗବାନଙ୍କ କଥା ସ୍ମରଣ କଣ ଆସିବ, ସେ ଯୋଉ କଷ୍ଟ ଜଣେ ପ୍ରାପ୍ତ ହେବ ସେ ସମୟରେ ସବୁକିଛି ଭୁଲିଯିବ। ତେଣୁ ଜଣେ ଧୀର ବ୍ୟକ୍ତି ସେ ଏତେ କଷ୍ଟ ଥିଲେ ମଧ୍ୟ ସେମାନେ ଅଧୀର ହେବେ, ସେମାନେ ଧୀର ଅବସ୍ଥା ରହିବେ, ତେଣୁ ସେମାନେ ଭଗବାନଙ୍କ ସ୍ମରଣ କରିପାରିବେ। ତେଣୁ ଯିଏ ଯୋଉ ଆଶ୍ରମ ରୁହନ୍ତୁ ନା କାହିଁକି ଅନ୍ତିମ ଲକ୍ଷ୍ୟ ହେଉଛି ଅତ ଏତାରାମ ସାଂଖ୍ୟ ଯୋଗାଭ୍ୟାମ ସ୍ୱଧର୍ମ କନିଷ୍ଠା ଜନ୍ମଲାଭ ପରପୁରୁଷା ଅନ୍ତି ନାରାୟଣ। ଆମର ମନୁଷ୍ୟ ଜନ୍ମର ମନୁଷ୍ୟ ଜନ୍ମ ପାଇଛେ ଆମେ ଶ୍ରେଷ୍ଠ ଲାଭ କରି କେମିତି ଜାଣିବା, ଶ୍ରେଷ୍ଠ ଜଣେ ଲାଭ ପାଇବା, ଶ୍ରେଷ୍ଠ ଲାଭ ହେଉଛି କ'ଣ ଅନ୍ତି ନାରାୟଣ ସିଂ, ଯଦି ଅନ୍ତକାଳରେ ଆମେ ଭଗବାନଙ୍କୁ ସ୍ମରଣ କରିପାରିଲେ ତାହେଲେ ଆମର ମାନବ ଜନ୍ମ ସଫଳ ହେଇପାରିଲା। ତେଣୁ ଇଏ ସେଥିପାଇଁ ବିଭିନ୍ନ ପ୍ରକାର ଯେଉଁ ଆଶ୍ରମ ରହିଛି ବା ବର୍ଣ୍ଣ ରହିଛି ତାପରେ ବିଭିନ୍ନ ପ୍ରକାର କର୍ତ୍ତବ୍ୟ ଏଭଳି ଭାବରେ ରଖାଯାଇଛି ଯାହାଫଳରେ କି ସେ ସେଇ ବର୍ଣ୍ଣ ଏବଂ ଆଶ୍ରମ ରହିକି ଭଗବାନଙ୍କର ଭକ୍ତି କଲେ ବା ଭଗବାନଙ୍କ ପୂଜା ଆରାଧନା କଲେ ଅନ୍ତିମରେ ସେ ମାନବ ଜନ୍ମର ସାର୍ଥକତା ଲାଭ କରିବ। ତେଣୁ ଏଇଭଳି ଭାବରେ ଆମର କଶ୍ୟପୁନି ତାଙ୍କର ପତ୍ନୀ ଅଦିତିଙ୍କୁ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି ଯାହାଫଳରେ କି ପ୍ରକୃତରେ ଅଦିତି ଭଗବାନଙ୍କ ଭକ୍ତ, ଦୈତ୍ୟ ଏବଂ ମାନେ ଦେବତା ଭିତରେ ତଫାତ ହେଉଛି କ'ଣ ନା ବିଷ୍ଣୁ ଭକ୍ତ ଭବେତ ଦୈବ, ଯେଉଁମାନେ ଦେବତା ପ୍ରଭୁ ମାନେ ଦେବତା ମାନେ ତାଙ୍କର ମାଆକୁ ମଧ୍ୟ ବୁଝେଇବେ, ଦେବତା ମାନେ କହିଲେ ତାଙ୍କର ମାଆକୁ ମଧ୍ୟ ବୁଝେଇବେ, ତେଣୁ ଯେଉଁମାନେ ଦେବତା ମାନେ କହିଲେ କ'ଣ ନା ସେମାନେ ଭଗବାନଙ୍କର ଭକ୍ତ, ଅଧର୍ମ ଯେଉଁ ବିଷ୍ଣୁ ଭକ୍ତ ଭବେତ ଦୈବ ଯେଉଁମାନେ ଅସୁରସ୍ତ ବିପର୍ଯ୍ୟୟ, ଯେଉଁମାନେ ଦୈତ୍ୟ ବା ଅସୁର ତାର ଲକ୍ଷଣ ହେଉଛି କ'ଣ ସେମାନେ ଭଗବାନଙ୍କ ଶରଣ ଯିବେ। ତେଣୁ ଅଦିତି ସେ ତାଙ୍କ ଭଗବାନ ଭକ୍ତ ଯେଉଁଥିପାଇଁ କଶ୍ୟପ ମୁନି
ଏଇ ପୟବ୍ରତ ମନ୍ତ୍ରଟି ପ୍ରଦାନ କରେ,
ଯାହାଫଳରେ କି ସେ ପୟବ୍ରତ ଯେଉଁ ବ୍ରତ ରହିଛି ସେ ବ୍ରତ ପାଳନ କରିବା ପରେ ଭଗବାନଙ୍କର ଧ୍ୟାନ କଲେ, ଭଗବାନଙ୍କ ଭଜନ କଲେ, ଭଗବାନ ବାମନ ରୂପରେ ଆସିଲେ। ବାମନ ରୂପରେ ବର୍ତ୍ତମାନ ଭଗବାନ ବାମନଦେବଙ୍କର ଅବତାର ବିଷୟରେ ବର୍ଣ୍ଣନା କରାଯାଏ। ଏଇ 15-23 ଏଇ 9 ଅଧ୍ୟାୟରେ ବାମନଦେବଙ୍କର ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। 15 ଅଧ୍ୟାୟରୁ ଯେତେବେଳେ ବଳି ମହାରାଜ ଯାଇକରି ସ୍ୱର୍ଗ ଆରମ୍ଭ କରିଦେଇଛି, ସ୍ୱର୍ଗ ଅଧିକାର କରିଦେଇଛନ୍ତି, ସେଇ 15 ଅଧ୍ୟାୟରୁ ଆରମ୍ଭ ହେଉଛି ବାମନଦେବଙ୍କର। 15-23 ଏଇ 9 ଅଧ୍ୟାୟରେ ଭଗବାନ ବାମନଦେବଙ୍କର ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ। ଆଉ ପୂର୍ବରୁ 5-12 ଏଇ 8 ଅଧ୍ୟାୟରେ ସମୁଦ୍ର ମଧ୍ୟ ଲୀଳା ବର୍ଣ୍ଣନା କରାଯାଇଥିଲା। ତେଣୁ ଅଷ୍ଟମ ସ୍କନ୍ଧରେ ମୁଖ୍ୟତଃ ଏଇ 3 ଲୀଳା ରହିଛି, ଭଗବାନଙ୍କର ଯେଉଁ ହରି ହିସାବରେ କେମିତି ଗଜକୁ ଉଦ୍ଧାର କଲେ ସେଇଟା 1 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତାପରେ 8 ଭଗବାନଙ୍କର ଯେଉଁ ସମୁଦ୍ର ମନ୍ଥନ ଲୀଳା, ଭଗବାନ ଅଜିତ ରୂପରେ ଆସିକି କେମିତି ସମୁଦ୍ର ମନ୍ଥନ 6 ମନ୍ଥରେ ଏ ଲୀଳାଟି ହେଇଥିଲା। ବିଭିନ୍ନ ମନ୍ଥରେ ବିଭିନ୍ନ ଲୀଳା ହେଉଛି, ମନ ଏଇଟା ରହିଛି ବାମନ ଅବତାର ରହିଛି, ଏଇଟା ଏଇ ନବମ ବର୍ତ୍ତମାନ ଯେଉଁ 7 ମନ୍ଥରେ ଏଇ ମନ୍ଥରେ ଲୀଳାଟି ବର୍ଣ୍ଣନା କରାଯାଉଛି। ଆଉ ପୂର୍ବ 6 ମନ୍ଥରେ ଚାକ୍ଷୁଷ ମନ୍ଥରେ ଭଗବାନଙ୍କର ସମୁଦ୍ର ମନ୍ଥନ ଲୀଳା ହେଇଥିଲା। 4 ମନ୍ଥରେ ତାମସ ବୋଧେ ତାଙ୍କର ସେଇ ଅବତାରରେ ସେଇ ମନ୍ଥରେ ଭଗବାନଙ୍କର ଯେଉଁ ଗଜ ଉଦାହରଣ ଲୀଳାଟି, ବିଭିନ୍ନ ମନ୍ଥରେ ଭଗବାନଙ୍କ ବିଭିନ୍ନ ଲୀଳା, ପ୍ରଭୁ ମନ୍ଥରେ ଭଗବାନଙ୍କ ବିଭିନ୍ନ ଅବତାର ଆସିକି ବିଭିନ୍ନ ଲୀଳା କରୁଛନ୍ତି। ତେଣୁ ଏଇ ମୁଖ୍ୟତଃ ଏଇ 3 ଲୀଳା ଅଷ୍ଟମ ସଂଗ୍ରାମ ଜୟ ଶ୍ରୀ ଭାଗବତଂ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଦେବ କି ଅନନ୍ତ କୋଟି ବୈଷ୍ଣବ।